ମୋ ଭକ୍ତ ଦ୍ୱାରା ଶ୍ରଦ୍ଧା ଭକ୍ତିପୂର୍ବକ ଅର୍ପିତ କରାଯାଉଥିବା ପଦାର୍ଥ ମୋ ଆଗ୍ରହ ସହିତ ଗ୍ରହଣ କରେ। ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ ମୋତେ ଦର୍ଶନ କରିଥିବା ଭକ୍ତ ମୋର ଅତ୍ୟନ୍ତ ପ୍ରିୟ ଅଟେ। ରାମ ରହିମ ଅଭିନ୍ନ ଅଟନ୍ତି, ସେମାନଙ୍କ ଭିତରେ ତିଳେ ମାତ୍ର ପ୍ରଭେଦ ନାହିଁ। କର୍ମ ହିଁ ଭଗବାନ। କର୍ମ ଦ୍ୱାରା ହିଁ ତ ମଣିଷର ଭାଗ୍ୟ ନିର୍ମାଣ ହୁଏ। କର୍ମ ଦ୍ୱାରା ସମସ୍ତଙ୍କ ପ୍ରଶଂସାର ପାତ୍ର ହୁଏ। ଯିଏ ଯେପରି କର୍ମ କରିବ ସିଏ ସେପରି ଫଳ ଲାଭ କରିବ। ଯେଉଁଠାରେ ବ୍ୟାକୁଳତା ଓ ପ୍ରେମ ଅଛି ସେଠାରେ ସ୍ୱୟଂ ସାଇବାବା ପ୍ରକଟିତ ହୋଇ ଭକ୍ତଙ୍କ ଦୁଃଖ କଷ୍ଟ ନାଶ କରନ୍ତି। ଯାହାର ମନ ସର୍ବଦା ଧର୍ମରେ ଲୀନ ରହିଥାଏ ତାଙ୍କ ପାଖରେ ଈଶ୍ୱର ମଧ୍ୟ ନମ୍ର ହୁଅନ୍ତି। ତୁମେ କେତେଥର ମାଳା ଗଡ଼ାଇଛ, କେତେଥର ପ୍ରାର୍ଥନା ଓ ଜପ କରିଛ, କେତେଥର ଯଜ୍ଞ କରିଛ, ଏସବୁ ବାବା ଦେଖନ୍ତି ନାହିଁ। ସେ କେବଳ ଚାହାନ୍ତି ତାଙ୍କ ପ୍ରତି ତୁମ୍ଭର ଆବେଗ ଶ୍ରଦ୍ଧା ଓ ଭକ୍ତି କେତେ ଅଛି। ବାବା ସବୁ ପ୍ରାଣୀମାନଙ୍କ ହୃଦୟରେ ବିରାଜମାନ, ତୁମ୍ଭେ କେଉଁଠାରେ ହେଉ, ଯେଉଁ ସମୟରେ ହେଉ, ତାଙ୍କୁ ଭକ୍ତି ସହ ଡାକିଲେ ସେ ତୁମକୁ ତତ୍କ୍ଷଣ ରକ୍ଷା କରିବେ। ସବୁ ଧର୍ମକୁ ପ୍ରେମ କର ଓ ସମ୍ମାନ ଦିଅ। ସବୁ ଧର୍ମ ସେହି ଈଶ୍ୱରଙ୍କ ନିକଟକୁ ଯିବାର ଏକମାତ୍ର ମାର୍ଗ। ମରିଯିବା ବ୍ୟକ୍ତି ଯେପରି ଫେରିଆସି ନାହିଁ, ଠିକ୍ ସେହିପରି ଥରେ ମୁହଁରୁ ବାହାରିଯିବା ବସନ ଆଉ ଫେରେ ନାହିଁ। ତେଣୁ ଭଲ ଭାବେ ବିଚାର କରି କଥା କହିବା ଉଚିତ। ଏପରି ରୁକ୍ଷ କଥା କୁହ ନାହିଁ ଯେପରି ଅନ୍ୟକୁ ବାଧିବ। ଯେଉଁମାନେ ମୋ ଲୀଳା ଓ ଜୀବନୀ ବିଷୟରେ ଲେଖନ୍ତି ଓ ଶୁଣିବା ଭକ୍ତଙ୍କୁ ମୃତ୍ୟୁମୁଖରୁ ଟାଣି ଆଣନ୍ତି ସେମାନଙ୍କର କେବେ ଅନିଷ୍ଟ ହୁଏ ନାହିଁ। ମୋ ପ୍ରତି ଯିଏ ସର୍ବଦା ଧ୍ୟାନ ଦିଏ ମୋତେ ଭୁଲେ ନାହିଁ, ତାର କେତେବେଳେ ଅନିଷ୍ଟ ହୁଏ ନାହିଁ। ମୋତେ ଯିଏ ଭୁଲିଯାଏ ସେ ସର୍ବଦା ମୋହମାୟା ଜାଳରେ ଘାଣ୍ଟି ହୋଇ ସକଳ ଦୁଃଖ ପାଏ। ସମଗ୍ର ବିଶ୍ୱରେ ତୁମ୍ଭେ ଯେଉଁଠି ଥାଅ ନା କାହିଁକି ମୁଁ ତୁମ ସହ ଅଛି। ତୁମ ହୃଦୟ ମୋର ବାସସ୍ଥଳୀ, ଏହା କେବେ ଭୁଲିଯିବ ନାହିଁ। ଯେପରି ସୂର୍ଯ୍ୟ କିରଣ ଅନ୍ଧକାରକୁ ଦୂର କରେ, ଠିକ୍ ସେହିପରି ଜ୍ଞାନ ଅଜ୍ଞାନକୁ ଦୂର କରେ। ମୁଁ ଈଶ୍ୱର ନୁହେଁ କି ପ୍ରଭୁ ନୁହେଁ, ମୁଁ ତାଙ୍କର କେବଳ ଦାସାନୁଦାସ। ଧର୍ମ ହିଁ ସୁଖର ସ୍ୱରୂପ, ଅଧର୍ମ ନର୍କର ପଥ। ଈଶ୍ୱର ହିଁ ପରମ ଗୁରୁ, ତାଙ୍କୁ ପୂଜା କର, ତାଙ୍କଠାରେ ଆତ୍ମସମର୍ପଣ କର।